नमोस्तुते वासुदेवाय। श्रीमद् भागवतम तृतीय स्कंद एकादश अध्याय श्लोक 38। कालोयं कालोयं द्विपरार्धाख्ये द्विपरार्धाख्यो निमेषा निमेषा उपचर्यते उपचर्यते अव्याकृतस्य अव्याकृतस्य अनन्तस्य अनन्तस्य हि अनादे अनादे जगदात्मनः जगदात्मनः कालोयं द्विपरार्धाख्यो कालोयं द्विपरार्धाख्यो निमेष उपचर्यते निमेष उपचर्यते अव्याकृतस्यानन्तस्य अव्याकृतस्यानन्तस्य ह्यनादेर्जगदात्मनः ह्यनादेर्जगदात्मनः कालोयं द्विपरार्थ निमेष उपसर्जते अव्याकृतस्यानन्तस्य ह्यनादिर्जगदात्मना कालोयं द्विपरार्धाख्यो निमेष उपसर्जते अव्याकृतस्यानन्तस्य जनादेर जगदात्मना तो पाठ करिए। शब्दानुवाद काल सनातन काल अयम यही द्विपरार्धाख्य ब्रह्मा का जीवन काल दुई अर्ध द्वारा निरूपित निमेष एक एक सेकेंड रु कम उपचर्यते एपरि निरूपित अव्याकृतस्य जे अपरिवर्तनीय तांकर अनंतस्य अनंतंकर ई निश्चिंत भावे अनादे अनादिंकर जगदात्मनः जगतर्जे आत्मा तांकर। श्लोक अनुवाद एही द्विपरार्ध परिमित काल ब्रह्मांक जीवन काल दुईट अर्धभाग विकार रहित अनंत और अनादि अर्थात काल परिच्छेदर अतीत सर्वजगत कारण परमेश्वर गोटे निमेष बा एक सेकंड रु कम समय मात्र अटे। भगवत श्री प्रभुपाद महाराज कहते जे महामुनि मैत्र विभिन्न परिमाण काल निरूपण कथार एक विशद बरणी देखते से परमाणु ठार आरंभ कर ब्रह्मांक जीवन काल पर्यंत समस्त प्रकार काल निरूपण कथा कहते वर्तमान से अनंत भगवान काल संबंध में किसी धारणा देवाप चेष्टा कर ब्रह्मांकर जीवन कालर मानदंड सानंत काल एक सूचना मात्र ब्रह्मांकर समग्र जीवन काल भगवान एक निमेष अर्थात एक सेकेंड रु कम समय संगे सामान यह श्री ब्रह्म संहितर निम्नमत कहुई शीघ निश्वसित काल मथावलंब्यो जीवंती लोम विरजा जगदंडनाथ विष्णुर महान सयजस्य कला विशेषो गोविंद माधुपुरुषं तमहं भजामि। ब्रह्म संहिता 5:48 रे कहुई कथा अर्थात मुझसे आदिपुरुष सर्वकारण कारण भगवान गोविंदंकर भजना करूँ जहाँ अंशर अंश होती महाविष्णु यही महाविष्णु एक निश्वास बाहरी जो समय पर्यंत रहे जो काल अवस्थित करे तांकर लोमकूप जात ब्रह्मांडपति ब्रह्मा मान से काल मात्र जीवित रुहति निराकारवादी निर्विशेषवादी गण ଭଗବାନଙ୍କ ରୂପ ବା ବିଗ୍ରହ କଥା ବିଶ୍ୱାସ କରନ୍ତି ନାହିଁ ଏବଂ ଏହିପରି ଭାବରେ ସେମାନେ ଭଗବାନଙ୍କର ନିଦ୍ରା କଥାକୁ ମଧ୍ୟ ବିଶ୍ୱାସ କରନ୍ତି ନାହିଁ। ସେମାନଙ୍କ ଧାରଣା ଏକ ସ୍ୱଳ୍ପ ଜ୍ଞାନ ଉପରେ ଆଧାରିତ। ସେମାନେ ସବୁକିଛି ସବୁ କଥା ମାନବ ଶକ୍ତି ଅନୁଯାୟୀ କଳନା କରନ୍ତି। ସେମାନେ ଭାବନ୍ତି ଯେ ଭଗବାନଙ୍କର ଅସ୍ତିତ୍ୱ ସ୍ଥିତି କର୍ମଠ ମାନବ ସ୍ଥିତିର ବିପରୀତ ଅଟେ। ଯେହେତୁ ମାନବର ଇନ୍ଦ୍ରିୟମାନ ଅଛି ତେଣୁ ଭଗବାନ ନିଶ୍ଚିନ୍ତ ଭାବେ ଇନ୍ଦ୍ରିୟ ରହିତ ହୋଇଥିବେ। ଯେହେତୁ ମାନବର ରୂପ ଅଛି ତେଣୁ ଭଗବାନ ଅରୂପ ବା ନିରାକାର ହୋଇଥିବେ ଏବଂ ଯେହେତୁ ମାନବ ନିଦ୍ରା ଯାଏ ତେଣୁ ଭଗବାନଙ୍କର ନିଦ୍ରା ନାହିଁ। କିନ୍ତୁ ଶ୍ରୀମଦ୍ ଭାଗବତମ୍ ଏ ନିରାକାରବାଦୀମାନଙ୍କର କଥା ସହିତ ଏକମତ ହୁଅନ୍ତି ନାହିଁ। ଏଠାରେ ପରିଷ୍କାର ଭାବରେ କୁହାଯାଇଛି ଯେ ଭଗବାନ ଯୋଗ ନିଦ୍ରାରେ ଶୟନ କରନ୍ତି, ଏହା ପୂର୍ବରୁ ବର୍ଣ୍ଣନା କରାଯାଇଅଛି। ଯେହେତୁ ସେ ଶୟନ କରନ୍ତି ତେଣୁ ସେ ନିଶ୍ଚିନ୍ତ ଭାବେ ନିଶ୍ୱାସ ଛାଡ଼ନ୍ତି ଏବଂ ଶ୍ରୀ ବ୍ରହ୍ମା ବ୍ରହ୍ମସଂହିତାରେ ସ୍ୱୀକାର କରାଯାଇଛି ଯେ ତାଙ୍କର ଏକ ନିଶ୍ୱାସ କାଳ ମଧ୍ୟରେ ଅସଂଖ୍ୟ ବ୍ରହ୍ମା ଜନ୍ମଲାଭ କରି ମୃତ୍ୟୁବରଣ କରନ୍ତି। ଶ୍ରୀମଦ୍ ଭାଗବତଙ୍କର କଥା ଓ ଶ୍ରୀ ବ୍ରହ୍ମସଂହିତାର କଥା ମଧ୍ୟରେ ପୂର୍ଣ୍ଣ ସାମ୍ୟ ରହିଛି। ବ୍ରହ୍ମାଙ୍କର ଜୀବନ କାଳ ସହ ସନାତନ କାଳ କେବେ ନଷ୍ଟ ହୋଇଯାଏ ନାହିଁ, ଏହା ବରାବର ଚାଲିଥାଏ। କିନ୍ତୁ ଭଗବାନଙ୍କୁ ନିୟନ୍ତ୍ରଣ କରିବାର ଶକ୍ତି ଏହାର ନାହିଁ, କାରଣ ଭଗବାନ କାଳର ନିୟନ୍ତ୍ରଣକାରୀ ଅଟନ୍ତି। ଏହା ନିଃସନ୍ଦେହ ଯେ ଚିତ୍ ଜଗତରେ କାଳ ରହିଛି କିନ୍ତୁ ସେଠାକାର କ୍ରିୟା ଉପରେ ଏହାର କୌଣସି ନିୟନ୍ତ୍ରଣ ନାହିଁ। କାଳ ଅନନ୍ତ ଏବଂ ଚିତ୍ ଜଗତ ମଧ୍ୟ ଅନନ୍ତ, କାରଣ ସେଠାରେ ବା ଚିତ୍ ଜଗତରେ ସବୁକିଛି ଅଦ୍ୱୟ ସ୍ଥିତିରେ ଥାଆନ୍ତି। ତେଣୁ ଏଭଳି ଭାବରେ ଯେଉଁ କାଳର ବିଷୟରେ ମୈତ୍ରମୁନି କହିଲେ ବହୁତ କ୍ଷଣ ବହୁତ ଅତି ପରମାଣୁ ସମୟ ଯେଉଁ ରହିଛି ଆମେ ଚିନ୍ତା କରିପାରିବା ନାହିଁ। ଏତେ କମ୍ ସମୟ ବିଷୟରେ ମଧ୍ୟ କାଳର ନିରୂପଣ କରାଯାଇଛି। ଭାଗବତଙ୍କର ତୃତୀୟ ସ୍କନ୍ଧର 11 ଅଧ୍ୟାୟରେ ମୈତ୍ରମୁନି କାଳକୁ ନିରୂପଣ କରିଛନ୍ତି, ଯେଉଁଠି ସବୁଠାରୁ ସୂକ୍ଷ୍ମ କାଳ ଏବଂ ସେହିଭଳି ଭାବରେ ସ୍ଥୂଳ କାଳ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ଏହିଭଳି ଭାବରେ ଦିନ ମାସ ବର୍ଷ ଏଭଳି ଭାବରେ ହେଇ ବ୍ରହ୍ମାଙ୍କର 50 ବର୍ଷ ହୋଇଗଲେ ବ୍ରହ୍ମାଙ୍କର ଗୋଟିଏ ଅର୍ଦ୍ଧ ଯାଉଛି ଏବଂ ଆଉ ଗୋଟେ 50 ବର୍ଷ ହେଲେ 2 ପରାର୍ଦ୍ଧ। ଏହିଭଳି ଭାବରେ ବ୍ରହ୍ମାଙ୍କର 100 ବର୍ଷ ଏ 2 ପରାର୍ଦ୍ଧକୁ ନେଇ ଗଠିତ। ଏହି ସମସ୍ତ ପରିମାଣ ଏ ଯେଉଁ କାଳର ପରିମାଣ ଆମେ ଚିନ୍ତା କରିପାରିବା ନାହିଁ। ଖାଲି ବ୍ରହ୍ମାଙ୍କର ଗୋଟେ ଦିନର ପରିମାଣ ହେଉଛି 425 କୋଟି ବର୍ଷ। ଏହିଭଳି ଭାବରେ ତାଙ୍କର ରାତି ରହିଛି, ତାଙ୍କର ମାସ ରହିଛି, ବର୍ଷ ରହିଛି, ଏହିଭଳି ଭାବରେ 100 ବର୍ଷ କେତେ କୋଟି କୋଟି ବର୍ଷ ହେବ। କିନ୍ତୁ ଇଏ ହେଉଛି ଭଗବାନ ବିଷ୍ଣୁଙ୍କର ଗୋଟେ ନିଶ୍ୱାସର ପରିମାଣ, ଯେ ସେଇ ନିଶ୍ୱସିତ କାଳ ମଥାବଲମ୍ ବୋଲି କୁହାଯାଉଛି। ଭଗବାନ ବିଷ୍ଣୁ ତାଙ୍କର ନିଶ୍ୱାସ ସେଠି କୁହାଯାଉଛି। ପ୍ରଭୁପାଦ ମହାରାଜ ତାଙ୍କର ଭାଗବତରେ କହୁଛନ୍ତି ଭଗବାନ ରୂପ ରହିଛି, ନିର୍ବିଶେଷ ନୁହନ୍ତି ସିଏ। ଭଗବାନଙ୍କର ଯେଉଁମାନେ ବ୍ରହ୍ମ ଆରାଧନା କରନ୍ତି, ବ୍ରହ୍ମ ସ୍ଥିତି, ବ୍ରହ୍ମ ହେଉଛି ଭଗବାନଙ୍କର ଅଙ୍ଗକାନ୍ତି, ସେ କଥା ଜାଣିପାରନ୍ତି ନାହିଁ। ଯେମିତି ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି, ଗୋଟେ ଛୋଟ ପିଲା ଗୋଟେ ଟ୍ରେନ୍ ଲାଇନ୍ରେ ଠିଆ ହେବ, ଦେଖିବ ଦୂରରୁ ଟ୍ରେନ୍ଟା ଆସୁଛି, ସେ କହିବେ ଏ ଗୋଟେ ଲାଇଟ୍, ଆଉ କିଛି ନାହିଁ। କିନ୍ତୁ ଆସ୍ତେ ଆସ୍ତେ ଯେତେବେଳେ ଦେଖିବ ଟ୍ରେନ୍ ପାଖକୁ ଆସିବ, ସେତେବେଳେ ଦେଖିବ ନା ନା ଖାଲି ଏଇଟା ଲାଇଟ୍ ନୁହଁ, ଆଧିଅରେ ମଧ୍ୟ ବହୁତ ଡବା ରହିଛି, ବହୁତ ଇଞ୍ଜିନ୍ ରହିଛି, ବହୁତ ଲୋକ ଅଛନ୍ତି, କେତେ କ'ଣ ସବୁ ରହିଛି, ଏସବୁ ଜାଣିବ। ସେହିଭଳି ଭାବରେ ଭଗବାନଙ୍କର ଯେଉଁମାନେ ସବୁଠାରୁ ନ୍ୟୁନ ଧାରଣା ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ଭଗବାନଙ୍କୁ ବ୍ରହ୍ମ ଆକାରରେ ଜାଣନ୍ତି। ସେମାନେ ଭାବନ୍ତି ବ୍ରହ୍ମ ହେଉଛି ଅନ୍ତିମ ବସ୍ତୁ, ଆଉ ତା'ଠାରୁ ଉନ୍ନତର ବସ୍ତୁ କିଛି ନାହିଁ। ସେଇଥିପାଇଁ ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ଅବ୍ୟକ୍ତଂ ବ୍ୟକ୍ତି ମହାପନ୍ନଂ ମନ୍ୟତେ ମାମ ଅବୁଦ୍ଧୟ ପରମ ଭାବ ମଜାନନ୍ତୋ ମମ ବୟମ ଅନୁତମମ୍। ଯେଉଁମାନେ ଅବୁଦ୍ଧୟ ଯେଉଁମାନେ ବୁଦ୍ଧିହୀନ ବ୍ୟକ୍ତି ସେମାନେ ଭାବନ୍ତି ଏ ଅନ୍ତିମ ସତ୍ୟ ହେଉଛନ୍ତି ଅବ୍ୟକ୍ତ, ତାଙ୍କର କୌଣସି ରୂପ ନାହିଁ। ସେ ଗୋଟେ ରୂପ ଧାରଣ କରି ଆସନ୍ତି ଭୌତିକ ଜଗତକୁ, ପୁଣି ଯେତେବେଳେ ସେ ଚାଲିଯାଆନ୍ତି ସେ ଅବ୍ୟକ୍ତରେ ମିଶିକି ଏକ ଅବ୍ୟକ୍ତ ହୋଇଯାଆନ୍ତି, ତାଙ୍କର କୌଣସି ରୂପ ନଥାଏ। ତେଣୁ ଏହିଭଳି ଭାବରେ ଯେଉଁମାନେ ନିରାକାରବାଦୀ ବା ବ୍ରହ୍ମବାଦୀ ସେମାନେ ଏହିଭଳି ଭାବରେ ଭଗବାନଙ୍କର ଚିନ୍ତା କରନ୍ତି, କିନ୍ତୁ ତାଙ୍କର ପ୍ରକୃତ ଜ୍ଞାନ ଅନ୍ତିମ ଜ୍ଞାନ ନୁହଁ, ସେ ହେଉଛି ଅଳ୍ପ ଜ୍ଞାନ। ଯଦିଓ ଭଗବାନଙ୍କର ଅଙ୍ଗର ଜ୍ୟୋତିକୁ ବ୍ରହ୍ମ କୁହାଯାଏ, ଯେଉଁ ଭଗବତ ଗୀତାରେ ଭଗବାନ ମଧ୍ୟ କହିଛନ୍ତି 14 ଅଧ୍ୟାୟରେ ବ୍ରହ୍ମଣ ହିଁ ପ୍ରତିଷ୍ଠାହମ୍ ଅମୃତସ୍ୟା ବୟସଚ ଶାଶ୍ୱତ ଧର୍ମସ୍ୟ ସୁଖ ସୈକାନ୍ତିକ ସଚ। ଏଇ ବ୍ରହ୍ମ କିଏ ନା ଇଏ ହେଉଛି ମୋର ଅଙ୍ଗକାନ୍ତି। ଅର୍ଜୁନ ବ୍ରହ୍ମ କିଏ ଜାଣିପାରୁନ, ବ୍ରହ୍ମ ହେଉଛି ମୋର ଅଙ୍ଗକାନ୍ତି, ଆଉ କିଛି ନୁହଁ, ଅନ୍ୟ କିଛି ନୁହଁ। ये ब्रह्म आलोक कौट शून्य आसुनी ये मोर शरीर जात हो ब्राह्मण ही प्रतिष्ठा हम मोर मोरी पाखे ही ब्रह्मा रही ब्रह्म रही जो आलोक मोरी शरीर आसुची तेणु जो मैंने ब्रह्मवादी से कहती ब्रह्म तत्व हूँ अंतिम तत्व आउकी तत्व ना तेणु भगवान हूँ अंतिम कौन सी रूप ना कौन सी विशेषता ना से हूँ निर्विशेष किंतु भागवतम जे कि समस्त ठीक भाव तत्व को प्रकाश करती भागवतम प्रमाण ममलम भागवत प्रमाण हूँ श्रेष्ठ प्रमाण भागवत प्रमाण अनुसार जब आम जाना तो जाना जो भगवान हूँ तीन भाव अनुभूत हमें ब्रह्मेति परमात्मेति भगवान इति शब्दते प्राथमिक अनुभूति हो भगवान ब्रह्म अनुभूति तापर अनुभूति हो परमात्मा अनुभूति एवं सर्वश्रेष्ठ अनुभूति हो भगवत अनुभूति तेणु ये कालर वर्णना करने समय मैत्रमुनि कहते से एक समय जो आसुची ये भगवान निश्वास रु जो भौतिक जगत सृष्टि हो भौतिक जगत सृष्टि सहित जो भगवान एवं ब्रह्मा आदि जो सृष्टि होती ब्रह्मांर यह भाव में एक सौ वर्ष जो कोटि कोटि वर्ष ये हूँ भगवान विष्णु गोटे निश्वास परिमाण से कथा कह श्लोक जे सी हूँ कालोयं द्विपरार्धाख्य द्विपरार्ध काल जो तुमको कहली विदुर ये काल जदि विराट बड़ काल भाई लगुच किंतु ये सब किसी निमेष उपचार जी ये गोटे भगवान गोटे निमेष गोटे सेकेंड रु कम गोटे निश्वास परिमा गोटे निश्वास ये भाव में जीव भौतिक जगत सब सृष्टि हो जाऊँगी ब्रह्मा सृष्टि हो जाऊँगी भगवान विष्णु आवतार आई कारण दवसाई विष्णु ठार् गर्भदवसाई विष्णु आयन कर जो जल रे गर्भदेव जल तक शरीर से जल सृष्टि कर से शयन कर नाभीरु गोटे पद्मजात हो पद्मे ब्रह्माजात होती ब्रह्मा शिवजी आसो भौतिक जगत सृष्टि हो सृष्टि विषय वर्णना करतमान आरंभ कर पूर्व दशम अध्याय सृष्टि विषय किसी दस प्रकार सृष्टि विषय वर्णना कर मैत्रमुनि कहते पितर को तेणु बर्तमान कालर निरूपण कर समय से कहते हैं भाव में ब्रह्मांर जो जो जीवन काल रही जदिओ अनंत कोटि आम हिसाब करना बहुत वर्ष खाली गोटे दिन परिमाण हूँ 425 कोटी वर्ष तेनाली भाव में जो 100 वर्ष होगा से समय ब्रह्मा जो कारण देवसाई विष्णुकर गोटे निश्वास परिमाण बा निमेष उपचार्य गोटे निमेष गोटे निश्वास ही मात्र एक सेकेंड रु कम तक हिसाब से तेणु आम जो चिंता करवा तर से भाव में मस वर्ष होकर अंतिम से भी ध्वस हे ना से होती अव्याकृत अव्याकृत से अनंत अव्याकृत से अव्याकृत अर्थ हो कौन ना अपरिवर्तन कौन पर भौतिक जगत में सब किसी परिवर्तनशील केतटा परिवर्तन रोज भौतिक जगत में छटा परिवर्तन रोज सब जिनस देखा सब जिन सृष्टि होती काल वृद्धि प्राप्त होती काल स्थिर रोच कि अवक्षय किसी वंश विस्तार होपर क्षय हो अंतिम से ध्वंस हो छि विकार भौतिक जगत आम जहाँ देखा ये आम शरीर देखा ये शरीर से भौतिक पदार्थ सृष्टि ये भौतिक जगत जहाँ देखा ये छटी परिवर्तन रही तेणु विकार ये विकार रही विकार ये सब परिवर्तन रही परिवर्तनशील दुनिया टी हूँ सब परिवर्तनशील किंतु भगवान होते अपरिवर्तनीय कौन सी विकार न थाए से कूटस्थ बोली कहुए से अपरिवर्तनीय स्तर को कूटस्थ बोली कहुए तेणु ये कहूँ अव्याकृत कौन सी परिवर्तन न थाए कौन सी विकार न थाए विकार विहीन सी एवं जो खाली से विकार विनता से अनंत केवल शेष हम ना गोटे गोटे निश्वास आम गोटे गोटे निश्वास आम के निश्वास नवा से हिसाब हो जाए ये की निश्वास ने से जो मैंने निश्वास को नियंत्रण करती प्राणायाम मध्यम निश्वास को नियंत्रण कले से आयुष वृद्धि हुए आमर बहुत वर्णना कर बहुत मुनिजोगी मैंने अच्छा हजार हजार वर्ष धरी जीवन धारण कर ଆମର ଭୀଷ୍ମଦେବ 500 ବର୍ଷରୁ ଅଧିକ 456 ବର୍ଷ ତାଙ୍କର ଆୟୁଷ ଥିଲା ବୋଲି କୁହାଯାଉଛି। ତେଣୁ ଏ ଯେଉଁ ନିଶ୍ୱାସ ରହିଛି, ଇଏ ଏତିଟା ନିଶ୍ୱାସ ନେବ ସେଇଥିରେ ତାଙ୍କର ଜୀବର ତା'ର ନିର୍ଣ୍ଣୟ କରାଯାଇଛି। ତା ଜନ୍ମ ପୂର୍ବରୁ ଇଏ ଏତିକିଟି ନିଶ୍ୱାସ ନେବ ଏଇଟା ବର୍ଣ୍ଣନା କରାଯାଇଛି। କିନ୍ତୁ ସେ ନିଶ୍ୱାସକୁ ଯଦି ଠିକ୍ ଭାବରେ ନିୟନ୍ତ୍ରିତ କରାଯାଇପାରିବ ପ୍ରାଣାୟାମ ମାଧ୍ୟମରେ, ଯେଉଁ କୁମ୍ଭକ ପୂରକ ରୋଚକ ଇତ୍ୟାଦି ଯେଉଁ ବିଭିନ୍ନ ପ୍ରକାର ପ୍ରାଣାୟାମ ରହିଛି, ଏ ପ୍ରାଣାୟାମ ମାଧ୍ୟମରେ ନିଶ୍ୱାସକୁ ଯଦି ନିୟନ୍ତ୍ରିତ କରିବେ ତାହେଲେ ସେ ଦୀର୍ଘକାଳ ଜୀବନଯାପନ କରିପାରିବେ। ନିଶ୍ୱାସ ଏତିକିଟା ନିଶ୍ୱାସ ନିୟନ୍ତ୍ରିତ ହିସାବ ହେଇଯାଇଛି, ଏତିକିଟା ନିଶ୍ୱାସ ନେବେ, ନିଶ୍ୱାସ ନେଲା ପରେ ଅନ୍ତିମ ନିଶ୍ୱାସରେ ତାଙ୍କର ଆଉ ନିଶ୍ୱାସ ଫେରିବ ନାହିଁ। ଯେଉଁ ଲାଷ୍ଟ ନିଶ୍ୱାସ ନେବେ ସେ ନିଶ୍ୱାସ ଆଉ ଫେରିବ ନାହିଁ, ସେ ହେଉଛି ତାଙ୍କର ଅନ୍ତିମ ସମୟ, ଲାଷ୍ଟ ବ୍ରିଦିଂ ବୋଲି କୁହାଯାଉଛି। ଶେଷ ନିଶ୍ୱାସ, ଶେଷ ନିଶ୍ୱାସ ତ୍ୟାଗ କଲେ ବୋଲି କୁହାଯାଏ, ଯେଉଁମାନେ ମୃତ୍ୟୁବରଣ କରନ୍ତି କୁହାଯାଏ ଶେଷ ନିଶ୍ୱାସ ତ୍ୟାଗ କଲେ, ଆଉ ସେ ଆସିଲା ନାହିଁ, ସେ ପ୍ରଶ୍ୱାସ ନେଇପାରିଲେ ନାହିଁ, ଭିତରକୁ ନେଇପାରିଲେ ନାହିଁ, ସେ ପ୍ରାଣବାୟୁ ସେଇଥିରେ ତାଙ୍କର ଚାଲିଗଲା। ଆମର ଯେଉଁ 9ଟି ରନ୍ଧ୍ର ରହିଛି, 9ଟି ରନ୍ଧ୍ରରୁ ଯେକୌଣସି ରନ୍ଧ୍ରରେ ଆମର ପ୍ରାଣବାୟୁ ଚାଲିଯାଏ। ଜଣେ କବି କହିଛନ୍ତି, ଜଣେ ଆଚାର୍ଯ୍ୟ କହିଛନ୍ତି, ବଡ଼ ଆଶ୍ଚର୍ଯ୍ୟ କଥା, ଭଗବାନ ଏଭଳି ସୃଷ୍ଟି କରିଛନ୍ତି ଶରୀର ଯେଉଁଠି 9ଟି ରନ୍ଧ୍ର ରହିଛି। ଆମେ ଗୋଟେ ପିଞ୍ଜୁରୀ ଦେଖୁଛେ, ପିଞ୍ଜୁରୀରେ ଗୋଟିଏ ଦ୍ୱାର ରହିଛି, ସେଇ ଦ୍ୱାର ଭିତରେ ଖୋଲିକରି ସେ ପକ୍ଷୀଟିକୁ ରଖିକରି ବନ୍ଦ କରିଦିଆଯାଏ। ଯଦି ଦ୍ୱାରଟା ଖୋଲା ଦିଆଯିବ ତାହେଲେ ପକ୍ଷୀଟି ଚାଲିଯିବ। କିନ୍ତୁ ଭଗବାନ ଏଭଳି ଗୋଟିଏ ପିଞ୍ଜୁରୀ ସୃଷ୍ଟି କରିଛନ୍ତି ଯେଉଁଥିରେ 9ଟି ଦ୍ୱାର ରହିଛି, ନବଦ୍ୱାର ପୁରେ ଦେଇ ନୈବ କୁର୍ବନ୍ ନ କାରଣ, ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ନବଦ୍ୱାର 9ଟି ଦ୍ୱାର ରହିଛି। କ'ଣ କ'ଣ 9ଟି ଦ୍ୱାର ନା? ଚକ୍ଷୁ 2ଟି ଦ୍ୱାର, ନାସିକା 2ଟି ଦ୍ୱାର, ମୁଖରେ ଗୋଟିଏ ଦ୍ୱାର, ଏବଂ ତଳେ ଯେଉଁ ଯେଉଁ କ'ଣ ଯେଉଁ ଗୃହ ଦ୍ୱାର ଏବଂ ପରିସ୍ରା ଏସବୁ ପାଇଁ 2ଟି ଦ୍ୱାର, ଏଇଭଳି ଭାବରେ କର୍ଣ୍ଣରେ 2ଟି ଦ୍ୱାର, 8ଟି ଦ୍ୱାର ରହିଲା, ଏବଂ 4, 5, 7, 9 ଏଇ 9ଟି ଦ୍ୱାର ଯେଉଁ ରହିଛି, ଏ 9ଟି ଦ୍ୱାର ଖୋଲା ରହିଛି, କିନ୍ତୁ ଜୀବ ଯେଉଁ ପକ୍ଷୀଟି ରହିଛି ଭିତରେ, ଏ 9ଟି ଦ୍ୱାର ଭିତରେ ଥିବା ପଞ୍ଜୁରୀ ଭିତରେ ରହିଛି, ସେ ଦ୍ୱାର ଖୋଲା ଦେଲେ ମଧ୍ୟ ସେ ଉଡ଼ିକି ଯାଇପାରୁନାହିଁ। ଇଏ ହେଉଛି ଭଗବାନଙ୍କର ବିଶେଷତା ଆଉ ଭଗବାନଙ୍କର ଅଦ୍ଭୁତ କର୍ମ ଏହିସବୁ। ତେଣୁ ଯେତେବେଳେ ନିଶ୍ୱାସ ପରିମାଣ ସରିଗଲା, ଅନ୍ତିମ ନିଶ୍ୱାସ ନେଇଗଲା, ସେତେବେଳେ ସେ ଜୀବ ପ୍ରାଣବାୟୁ ଚାଲିଯିବ। ତେଣୁ ଏଇ ଯେଉଁ ପ୍ରାଣବାୟୁ ଯେଉଁ ଚାଲିଯାଏ ସେ ହେଉଛି ଅନ୍ତିମ ନିଶ୍ୱାସ, ସେ ଅନ୍ତିମ ନିଶ୍ୱାସ ତାଙ୍କର ଜୀବର ନିୟନ୍ତ୍ରଣ ହେଇଗଲା, ଏତିକି ବର୍ଷ ସେ ଜନ୍ମ ଜୀବନ ଧାରଣ କରିବେ। କିନ୍ତୁ ଭଗବାନ ଯେଉଁ ନିଶ୍ୱାସ ନେଉଛନ୍ତି, ନିଶ୍ୱାସ ସରିଗଲା ପରେ ତାଙ୍କର ଅନ୍ତିମ ନିଶ୍ୱାସ ଆସିବେ କି ନା? ନା, ସେ ହେଉଛନ୍ତି ଅନନ୍ତସ୍ୟ, ତାଙ୍କର ଅନ୍ତିମ ନିଶ୍ୱାସ ନାହିଁ, ତାଙ୍କର ଅନ୍ତ ନାହିଁ, ସେ ହେଉଛନ୍ତି ଅନନ୍ତ। ଆମେ ଚିନ୍ତା କରିପାରିବାନି ଅନନ୍ତ ବିଷୟରେ, କାରଣ ଆମେ ଏଇ ଭୌତିକ ଜଗତରେ ଯେଉଁ ରହିଛେ ସବୁକିଛି ଅନ୍ତ ଆଦ୍ୟନ୍ତବନ୍ତ କୌନ୍ତେୟ, ଯେଉଁ ଯେଉଁ ବସ୍ତୁର ଯେଉଁ ସ୍ଥିତିର ଆଦି ଅଛି ତାହାର ମଧ୍ୟ ଅନ୍ତ ଅଛି। କିନ୍ତୁ ଭଗବାନ ହେଉଛନ୍ତି ଅନାଦି ଏବଂ ଅନନ୍ତ, ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ। ତେଣୁ ସେହି ଅବ୍ୟାକୃତସ୍ୟ ଅନନ୍ତସ୍ୟ ହି ଅନାଦେ ଜଗଦାତ୍ମନ, ସେ ହେଉଛନ୍ତି ଅନାଦି, ତାଙ୍କର ଆଦି ନାହିଁ, ସେ କେବେ ସୃଷ୍ଟି ହେଲେ ତାର ହିସାବ ନାହିଁ। ସମସ୍ତ ଭୌତିକ ଜଗତର ଆଦି ରହିଛି, ଅମକ ଠାରୁ ସୃଷ୍ଟି ହେଲା, ଏବଂ ଅନ୍ତ ରହିଛି, ଅମକ ଦିନ ଶେଷ ହେବ। ଏ ଅନାଦି ଅନନ୍ତ, ଆମେ ସବୁ ଆଦି ଏବଂ ଅନ୍ତ, ଆଦ୍ୟନ୍ତବନ୍ତ ବୋଲି କୁହାଯାଉଛି, ଆମର ଆଦି ଅଛି ଏବଂ ଅନ୍ତ ଅଛି, କିନ୍ତୁ ଭଗବାନଙ୍କର ଆଦି ନାହିଁ କି ଅନ୍ତ ନାହିଁ, ତେଣୁ ତାଙ୍କ ଅନାଦି ଅନନ୍ତ ବୋଲି କୁହାଯାଉଛି। ଅଦ୍ୱୈତ ଅଚ୍ୟୁତ ଅନାଦି ଅନନ୍ତ ରୂପ ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ ବେଦେଷୁ ଦୁର୍ଲଭ ମଧୁର୍ଲଭ ମାତ୍ମଭକ୍ତ ଗୋବିନ୍ଦ ମହାଦି ପୁରୁଷଂ ତମଂ ଭଜାମି। ବ୍ରହ୍ମା ତାଙ୍କର ବ୍ରହ୍ମସଂହିତାରେ କଥା କହୁଛନ୍ତି। ଅଦ୍ୱୈତ ସେ ଦୁଇ ନୁହନ୍ତି, ସେ ହେଉଛନ୍ତି ଏକ ଅଦ୍ୱୈତ ସେ, ଏବଂ ଅଚ୍ୟୁତ ତାଙ୍କର କେବେ ଚ୍ୟୁତ ହୁଏ ନାହିଁ, ତାଙ୍କର କେବେ ପତନ ହୁଏ ନାହିଁ, ଅନନ୍ତ ରୂପ ତାଙ୍କର ରହିଛି, ଅନନ୍ତ ରୂପ ଆମର ବର୍ଣ୍ଣନା କରାଯାଇଛି ଏ ଭାଗବତମର ଅନ୍ତିମ ଯେତେବେଳେ 13, 12 ସ୍କନ୍ଧ 13 ଅଧ୍ୟାୟରେ ସୁତ ଗୋସ୍ୱାମୀ ସେଇ ଭଗବାନଙ୍କର ଏଇ କୁର୍ମ ରୂପକୁ ଚିନ୍ତା କରିକି ଭାଗବତଙ୍କୁ ବିଶ୍ରାମ ଦେଇଛନ୍ତି। କୁର୍ମ ରୂପ ଭଗବାନ ଯେଉଁ କୁର୍ମ ରୂପେ ଶୟନ କରିଛନ୍ତି, ଭଗବାନ କୁର୍ମ ରୂପରେ ବହୁତ ଲୀଳା କରିଥିଲେ, ବିଶେଷ ଭାବରେ ଭାଗବତ ଅଷ୍ଟମ ସ୍କନ୍ଧରେ ଭଗବାନ କୁର୍ମ ରୂପରେ ଆସି ଲକ୍ଷେ ଯୋଜନ ବିସ୍ତାର କରି ଏ ମନ୍ଦର ପର୍ବକୁ ଧାରଣ କରିଥିଲେ। ଯେଉଁ ଜୟଦେବ ଗୋସ୍ୱାମୀ ତାଙ୍କର ଦଶାବତାର ସୂତ୍ରରେ କହିଛନ୍ତି ଯେ ତାଙ୍କର ଯେତେବେଳେ ତାଙ୍କର ପୃଷ୍ଠରେ ଏଇ ଯେଉଁ ମନ୍ଦର ପର୍ବତ ଘର୍ଷଣ ହେଉଥିଲା, ସେତେବେଳେ ତାଙ୍କୁ କ'ଣ କଷ୍ଟ ଲାଗୁଥିଲା କି? ना से बहुत आनंद अनुभव करते शयन कर जाते जमी आम को कुंडे लगे आम कुंडे देने बहुत आनंद लगे भगवान को से आनंद लगुला जो भगवान जो उपरे जो मंदर पर्वत अनेक जो केते विस्तार जो रही तार से मंदर पर्वत अष्टम स्कंद वर्णना कर लीला सब वर्णना कर समुद्र मंथन लीलार भगवान जो पृष्ठ से जो मंदर पर्वत आनी देवता मान असुर मैंने असुर मैंने बहुत बलशाली हो जाते देवता मैंने बड़ क्षीण हो जाता तेनाली ब्रह्मा पाक जो जाते ब्रह्मा प्रार्थना कर भागवत नवम स्कंदे अष्टम स्कंदे जो षष्ठ मन्वंतर समय ये लीलाटी होता विस्तार भाव वर्णना कर तेणु से समय ब्रह्मा जो भगवान पाक जा भगवान कहले ये कथि तुम कर तेना असुर सहित सन्धि प्रस्ताव कर तेणु देवता मैंने तो चिंता करते असुर मुक्ति पाइबे कि भगवान आसिक ना ना तुम से ही असुर पाक जाओ ता सहित अरैया सन्देह सहित सन्धि कर प्रभु आम दूरे जावाई चाहू आप आसलु आप पे सन्धि करने कहते ना तुम सन्धि कर किभली कर ना अहिमुषिकवत अहिमुषिकवत मान गोटे जो गोटे समय गोटे एक समय गोटे थे गोटे जंतारे गोटे मूषा एवं महि सर्प दुज जाक गोटे जंतारे पड़ जाते तेणु मूषा जो देखुच सर्प को तार खाद खाद कसे तेणु से भय कर सर्प देखुची प्रकृत में मुझे या खाई बर्तमान तेल मुझे मृत्युवरण करी तेणु से सहित सन्धि प्रस्ताव करांग मित्र मित्रता स्थापन कर दुजन जाक ये मित्रता हेले ना मूषा को कहते सप ए मूषिक भाई तुम्हें जदि मोर खाद्य कि तुमको खाइबी ना तुम मोर आज मित्र हल आम बर्तमान मिसिक चिंता करवा के जनतार उद्धार पाइबा एक चिंता कर सर्प कौश ठीक अच्छे मूषा कह जो जनताटी अच्छी ये तड़ भागटा लुहार या तेणु मुझे काटिपारि ना उपर भागटा काठ रही काटिपारि तेणु सर्प कह मोर किसी कथा ना मोर मथा उपर ठिया मोर फणा उपर ठिया तुम रहीक तुम काटिद कि असुविधा हेनी तेणु सर्प को देखने भय कर मूषा कि तार मणि पर रही तार मस्तक उपर रही फणा उपर रही से सब काटिद काटिदेलापर जो सर्प कहते मूषा भाई तुम्हें तो छोटिया जीव तुम पलिजी आउ छोटिया कणा तो पड़े कि मुझे जापरि ना मुझे फास्ट देखुची मुझे कि ना कहीकि जो जा जो गर्तटी से पड़ेगला जो कणाटी से चली जाइए जगिक रही जय श्री राधा मदन मंजू की जिते मूषा बाहर से सागे सांगे खाईदेला तेनाली भाव रही मूषिक भगवान कहते तुम्हें जदि तक सहित सन्धि कर ना सदी कार्यार्थ कर तुम कार्य हासिल कर किभरी कर ना अहि मूषिकवत जमी सर्प एवं चुहा मूषा जो भाव में मित्रता होते से भाव कर पदवी गत तुम्हें तुम जो प्रयोजन सिद्ध होगापर तक सहित सन्धि करवा दरकार ना तेनाली भाव में कही कहले कि समुद्र मंथन करवाक पड़ो सी समुद्र मंथन लीला वर्णना कर देवता मैंने असुर मैंने मिसिक मंदर पर्वत को आणिक आसिले उपाड़ीदे एत शक्ति मंदर पर्वत सुनार पर्वत बहुत योजना विस्तृत मंदर पर्वत से मंदर पर्वत को उपाड़ी कि आसिले कि आणिकी जोबले से क्षीर समुद्र में रखिक मंथन करने बस महेन्द्र पर्वतटी बुड़ जा मंदर पर्वत बुड़ जा तेणु भगवान निजे लक्ष्य योजन विस्तार कर कूर्म शरीर धारण करते जो कूर्म शरीर धारण कर कूर्म शरीर धारण कर मंदर पर्वत पुणी उत्थान कले उठेले उपरकू तापर देवता मैंने असुर मान मिसी सब सेटारे सब घर्षण कर विभिन्न प्रकार चौदहटी अमृत से बाहर समुद्र मंथन लीलार और अंतिम अमृत हो अमृत बाहर बाहर एवं भगवान निजे मोहिन रूप से आसी देवता मान को से अमृत प्रदान कर असुर मान को वंचित कर तेणु यही जो भगवान को लीलाटी होता कूर्म रूप से भगवान जो लीलाटी करते मंदर रूप धारण करते अंतिम सुत गोस्वामी तर द्वादश स्कंद तेर अध्याय भागवत को विश्राम देवा पूर्व से ही भगवान कूर्मदेव को चिंता कर चिंता नमस्कार कर से कहते पृष्ठे ब्राह्म्य मंद मंदर गिरी ग्रभाग्र कंडुना నిద్రాలో కమట కృతి భగవత శ్వాస నిలోపంతు భ జట్ సంస్కార కళాన వర్తన అవసాద్వేళా నిభయనాసంభసా జాతాయత మతంద్రితం జలనిధి నాద్యాపి విశ్రామతి. ଯେଉଁ ସମୁଦ୍ରରେ ଯେଉଁ ଢେଉ ଆସୁଛି, ଅବାହିତ ଢେଉ ରହିଛି ବିଭିନ୍ନ ପ୍ରକାର, ସବୁବେଳେ ଗୋଟିଏ ପରେ ଗୋଟିଏ ଢେଉ ଆସୁଛି, ଏ କିଭଳି ହେଉଛି? ସୁଧ ଗୋସ୍ୱାମୀ କହୁଛନ୍ତି, ଯେଉଁ ଭଗବାନ ପୃଷ୍ଠେ ଭ୍ରାମ୍ୟତ ମନ୍ଦର ମନ୍ଦରଗିରି ଗ୍ରାବାକ୍ର କୁଣ୍ଡୁୟାନ, ଯେଉଁ ଭଗବାନ କୁର୍ମ ରୂପ ଧାରଣ କରିଥିଲେ, ଯେଉଁ କଚ୍ଛପ ରୂପ ଧାରଣ କରିଥିଲେ, ତାଙ୍କର ପୃଷ୍ଠରେ ମନ୍ଦରଗିରି ଗ୍ରାବାକ୍ର ଯେତେବେଳେ ଘର୍ଷଣ ହେଉଥିଲା, ସେ ନିଜକୁ ସେ କିଭଳି ଅନୁଭବ କରୁଥିଲେ? କଷ୍ଟ ଅନୁଭବ କରୁଥିଲେ କି ନା? ନା, ସେ କଣ୍ଡୁଇଆ ନା, ତାଙ୍କୁ କୁଣ୍ଡେଇ ହେଲା ଭଳିଆ ଲାଗୁଥିଲା, ବହୁତ ଆରାମ ଲାଗୁଥିଲା, ଆନନ୍ଦ ଲାଗୁଥିଲା, ଏବଂ ସେ ସେଥିରେ ନିଦ୍ରା ଯାଇ ଚାଲିଯାଇଥିଲେ, ନିଦ୍ରା ହେଇଯାଇଥିଲା ତାଙ୍କର ନିଦ୍ରା. ଏଇ ଯେଉଁ କମଠ ବା ଏଇ ଯେଉଁ କଚ୍ଛପ ରୂପ ଧାରଣ କରିଛନ୍ତି ସେ ଭଗବାନ, ତାଙ୍କର ଶ୍ୱାସ ନୀଳୁ ପାନ୍ଧୁ, ସେ ଯେଉଁ ଶ୍ୱାସ ନେଉଛନ୍ତି, ଯେଉଁ କୁହାଯାଉଛି ଯଶିକ ନିଶ୍ୱସିତ କାରଣ ତାପଲିଙ୍ଗ, ଭଗବାନ ଯେଉଁ ନିଶ୍ୱାସ ରହିଛି, ସେଭଳି ଭାବରେ ସେଇ ଭଗବାନ ଯେତେବେଳେ କମଠ ରୂପ ଧାରଣ କରିଥିଲେ, କୁର୍ମ ରୂପ ଧାରଣ କରିଥିଲେ, ତାଙ୍କର ଯେଉଁ ନିଶ୍ୱାସ ଆସୁଥିଲା, ଯେଉଁ ଶ୍ୱାସ ଆସୁଥିଲା, ସେ ଯେଉଁ ଅନିଳ ଶ୍ୱାସରୁ ଯେଉଁ ପବନ ଆସୁଥିଲା, ଯେଉଁ ବାହୁ ଆସୁଥିଲା, ସେଇ ଆମକୁ ରକ୍ଷା କରନ୍ତୁ. ଏଇଭଳି ଭାବରେ ସେତେବେଳେ ସ୍ୱାମୀ ପ୍ରଣାମ କରିଛନ୍ତି ଭଗବାନ ଅନ୍ତିମରେ. ସେଇ ନିଶ୍ୱାସରୁ, ସେ ନିଶ୍ୱାସରୁ ଯେଉଁ ବାୟୁ ଆସିଛି ବା ଅନିଳ ଆସିଛି, ସେ ଅନିଳରେ ଯତ୍ ସଂସ୍କାର କଳାଣ ବର୍ତ୍ତନ, ଏପର୍ଯ୍ୟନ୍ତ ମଧ୍ୟ ସମୁଦ୍ରରେ ଯେଉଁ ଢେଉ ଉଠୁଛି, ସେ ଢେଉ ବନ୍ଦ ହେଇପାରୁନି. ସେ ଭଗବାନ ଯେଉଁ ନିଶ୍ୱାସ ନେଇଥିଲେ ସେହି ସମୟରେ, ସେ ନିଶ୍ୱାସର ଫଳରେ ଆଜି ପର୍ଯ୍ୟନ୍ତ ମଧ୍ୟ ସମୁଦ୍ର ଢେଉ ବର୍ତ୍ତମାନ ମଧ୍ୟ ବନ୍ଦ ହେଇପାରୁନାହିଁ. ତେଣୁ ସେହି ଭଗବାନ ଏଇଭଳି ଭାବରେ ଯେଉଁ ନିଶ୍ୱାସ ନେଉଛନ୍ତି, ଯେଉଁ କୁହାଗଲା ଅଦ୍ୱୈତ ଅଚ୍ୟୁତ ମନାଦି ଅନନ୍ତ ରୂପମ ଆଦ୍ୟମ ପୁରାଣ ପୁରୁଷଂ ନବ, ଯଦିଓ ସେ ଅନାଦି ଅବ୍ୟାକୃତ ଅନାଦେ ଜଗଦାତ୍ମନ କଣ ଅଦ୍ୱୈତ ଅଚ୍ୟୁତ ମନାଦି ଅନନ୍ତ ରୂପମ ଆଦ୍ୟମ ପୁରାଣ ପୁରୁଷଂ, ଯଦିଓ ଏଇଭଳି ଭାବରେ ଅନେକ ଭଗବାନଙ୍କର ରୂପ ରହିଛି, ଭଗବାନ ଅବତାର ଗ୍ରହଣ କରୁଛନ୍ତି, କିନ୍ତୁ ଆଦ୍ୟମ ପୁରାଣ ପୁରୁଷ ସିଏ ହେଉଛନ୍ତି ଏଇ ପୁରାଣ ପୁରୁଷ ଶବ୍ଦ ଶ୍ରେଷ୍ଠ ଅନ୍ତିମ ପୁରାତନ ବ୍ୟକ୍ତି ସିଏ, କିନ୍ତୁ ପୁରାତନ ବ୍ୟକ୍ତି ହେଲେ ସେ ବୁଢ଼ା ହେଇଯାଉନାହାନ୍ତି, ନବଯୌବନଞ୍ଚ, ସବୁବେଳେ ସେ ଯୁବକ ଅବସ୍ଥାରେ ରହିଛନ୍ତି, କିଶୋର ଅବସ୍ଥାରେ ରହିଛନ୍ତି. ଭଗବାନ ଯେତେବେଳେ ଆମେ ଦେଖିବାନି, ସମସ୍ତେ ବ୍ରହ୍ମାଙ୍କର ବୃଦ୍ଧ ବାର୍ଦ୍ଧକ୍ୟ ଆସିଯାଉଛି, 50 ବର୍ଷ ହେଇଗଲାଣି, ତାଙ୍କର ଦାଢ଼ି ସବୁ ବାହାରିଗଲାଣି, ତାଙ୍କର ସବୁ ଯେଉଁ ପଟ ଆସୁଛି ଦାଢ଼ି ସହିତ ପଟ ଆସୁଛି, ବୃଦ୍ଧ ହେଇଗଲେଣି ସେ. କିନ୍ତୁ ଭଗବାନ କୃଷ୍ଣଙ୍କର କେବେ ହେଲେ ବାର୍ଦ୍ଧକ୍ୟ ଅବସ୍ଥା ଆମେ ଦେଖିନେ, କି ରୂପ ଆଙ୍କି ନାହାନ୍ତି, ସେଇଟା ସବୁବେଳେ ନବଯୁବକ ରହିଛନ୍ତି. ଭଗବାନ ଯେତେବେଳେ ଯୁଦ୍ଧ କରୁଥିଲେ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ସହିତ ସାରଥି ହେଇକି ରହିଥିଲେ, ସେତେବେଳେ ତାଙ୍କୁ କେତେ ବର୍ଷ ହେଇଥିଲା? 90 ବର୍ଷ, 90 ବର୍ଷ ତାଙ୍କୁ ହେଇଥିଲା. ସେତେବେଳେ ତାଙ୍କର ପୁଅର ପୁଅ ସବୁ ହେଇଯାଇଥିଲେ, କିନ୍ତୁ ଭଗବାନ ସବୁବେଳେ ଯୁବକ ଅବସ୍ଥାରେ ରହିଥିଲେ, ସେ କେବଳ ତାଙ୍କୁ ବୃଦ୍ଧ ହୁଅନ୍ତି ନାହିଁ. ନବଯୌବନଞ୍ଚ ଆଦ୍ୟମ ପୁରାଣ ପୁରୁଷମ ନବଯୌବନ ବେଦେଶ ଦୁର୍ଲଭ ମଧୁର୍ଲଭ ମହାତ୍ମଭକ୍ତ, ସେହି ଭଗବାନଙ୍କୁ ବେଦରେ ସେ ଦୁର୍ଲଭ, ବେଦ ଅଧ୍ୟୟନ କରିଦେଲେ ଯେ ଭଗବାନଙ୍କୁ ଜଣେ ଜାଣିଯିବ ତା ନୁହଁ, କିନ୍ତୁ ଅଦୁର୍ଲଭ ମହାତ୍ମଭକ୍ତ, କେବଳ ଭକ୍ତି ମାଧ୍ୟମରେ ହିଁ ଭଗବାନଙ୍କୁ ସେ ପ୍ରାପ୍ତ ହେଇପାରିବେ. ଦୁର୍ଲଭ ଅଦୁର୍ଲଭ ହେଇଯିବେ, ସେ ସୁଲଭ ହେଇଯିବେ. ଆମର ଯେମିତି ରହିଛି ସୁଲଭ ଶୌଚାଳ ସବୁ ରହିଛି, ବା ସୁଲଭ ଦୋକାନ ସବୁ ରହିଛି, ଯେଉଁ କଣ୍ଟ୍ରୋଲ ଦୋକାନ ସବୁ, ଏଇଠି ସୁଲଭ ଦୋକାନ, କମ୍ ପଇସାରେ ଆମେ ପ୍ରାପ୍ତ ହେଉଛେ. ତେଣୁ ଭଗବାନ କମ୍ ପଇସାରେ ପ୍ରାପ୍ତ ହେଲେ କ'ଣ ଲାଭ? ସୁଲଭ ଭଗବାନ ହେଇଗଲେ କ'ଣ ସୁବିଧା ଆମକୁ, କ'ଣ ପ୍ରାପ୍ତ ହେବା ଭଗବାନ ଠାରୁ? ସୁଲଭ ହେଇଗଲେ କ'ଣ ସୁବିଧା ହେଲେ ଆମେ କ'ଣ ହେବ? ଭଗବତ ଗୀତାର 9ଅଷ୍ଟମ ଅଧ୍ୟାୟରେ ଭଗବାନ କହୁଛନ୍ତି, ମାମକେତ୍ୟ ପୁନର୍ଜନ୍ମ ଦୁଃଖାଳୟ ଶାଶ୍ୱତମ ନା ବୃଣତି ମହାତ୍ମା ସଂସିଦ୍ଧିଂ ପରମାଙ୍ଗତା. 8ଅଷ୍ଟମ ଅଧ୍ୟାୟରେ ଭଗବାନ କହୁଛନ୍ତି, ମୁଁ ତାଙ୍କ ପାଇଁ ସୁଲଭ ହେଇଯାଏ କେତେବେଳେ ନା, ଯେଉଁମାନେ ମୋତେ ଠିକ୍ ଭାବରେ ଭଜନ କରନ୍ତି ତାଙ୍କ ପାଇଁ ମୁଁ ସୁଲଭ ହେଇଯାଏ. ତସ୍ୟାହମ୍ ସୁଲଭ ପାର୍ଥ ନିତ୍ୟ ଯୁକ୍ତସ ଯୋଗିନ ଅନନ୍ୟ ଚେତା ସତତଂ ଯେଉଁମାନେ ସ୍ମରନ୍ତି ନିତ୍ୟସ, ଭଗବାନ କେମିତି ତାଙ୍କ ପାଇଁ ସୁଲଭ ହେଇଯିବେ? ଭଗବାନ କେତେବେଳେ ସୁଲଭ ହେବେ ନା, ଅନନ୍ୟ ଚେତା ସତତଂ, ସବୁ ସମୟରେ ଅନ୍ୟ ଚେତନା ଅନ୍ୟ ମନ ମନ ମନସ୍କ ନ ହେଇ ଯଦି ଭଗବାନ ବିଷୟରେ ଜଣେ ଚିନ୍ତା କରିବ, ଅନନ୍ୟ ଚେତା ସତତଂ ଯେଉଁମାନେ ସ୍ମରନ୍ତି ନିତ୍ୟସ, ପ୍ରତି ସମୟରେ ମୋତେ ଯେଉଁମାନେ ସ୍ମରଣ କରନ୍ତି ତାଙ୍କ ପାଇଁ, ହେ ଅର୍ଜୁନ ହେ ପାର୍ଥ, ମୁଁ ତାଙ୍କ ପାଇଁ ସୁଲଭ ହେଇଯାଏ. ତସ୍ୟାହମ୍ ସୁଲଭ ପାର୍ଥ
ପ୍ରଭୁ କେମିତି ଆମେ ସୁଲଭ ହେଇଯାଆନ୍ତି ନା ନିତ୍ୟ ଯୁକ୍ତ ଯୋଗିନ ଯେହେତୁ ସେ ମଧ୍ୟ ସବୁବେଳେ ଯୁକ୍ତ ହେଇଛନ୍ତି ମୁଁ ମଧ୍ୟ ତାଙ୍କ ପାଇଁ ସୁଲଭ ହେଇଯାଏ ପ୍ରଭୁ ସୁଲଭ ହେଲେ କ'ଣ ସୁବିଧା ଆମେ କ'ଣ ପ୍ରାପ୍ତ ହେବା ଆପଣ ସୁଲଭ ହେଇଗଲେ ନା ମାମୁ ପ୍ରତ୍ୟ ପୁନର୍ଜନ୍ମ ଦୁଃଖାଳୟ ସାହସୁକମ୍ ନା ପ୍ରମତି ମହାତ୍ମାଂ ସିଦ୍ଧିଂ ପରମାଙ୍ଗତା ମୋତେ ପ୍ରାପ୍ତ ହେବା ଏତେ ସହଜ ନୁହଁ ଲକ୍ଷ ଲକ୍ଷ ଜନ ବିତି ଯାଉଛି ମୋତେ ପ୍ରାପ୍ତ ହେଇପାରୁନାହାନ୍ତି କିନ୍ତୁ ଯାହା ପାଇଁ ମୁଁ ସୁଲଭ ହେଇଯାଇଛି ସେ ତା ପାଇଁ ତାର କ'ଣ ସେ ପ୍ରାପ୍ତ ହେବ ନା ମାମୁ ପ୍ରତ୍ୟ ପୁନର୍ଜନ୍ମ ମୋତେ ଯିଏ ପ୍ରାପ୍ତ ହେଇଛି ମୁଁ ଯାହା ପାଇଁ ସୁଲଭ ହେଇଯାଇଛି ତାକୁ ଆଉ ପୁନର୍ଜନ୍ମ ନେବାକୁ ପଡ଼ିବ ନାହିଁ ପୁନରପି ଜନନମ୍ ପୁନରପି ମରଣମ୍ ପୁନରପି ଜନନୀ ଜଠରେ ଶୟନମ୍ ଆଉ ପୁନରପି ଆସିବାକୁ ପଡ଼ିବ ନାହିଁ କୋଉଠିକି ଆସିବ ନାହିଁ ପ୍ରଭୁ ନା ଦୁଃଖାଳୟ ନା ସାହସତମ୍ ଏ ଯେଉଁ ଭୌତିକ ଜଗତ ଯାହା ବିଷୟରେ ବର୍ଣ୍ଣନା କରାଯାଉଛି ବର୍ତ୍ତମାନ ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯିବ ଏ ସଂସାର ବିଷୟରେ ବର୍ଣ୍ଣନା କରାଯାଉଛି ଏଇଭଳି ଭାବରେ ବ୍ରହ୍ମାଙ୍କର ଗୋଟେ ଦିନରେ ଧ୍ୱଂସ ହେଇଯାଉଛି ବ୍ରହ୍ମାଙ୍କର ଦିନରେ ସୃଷ୍ଟି ହେଉଛି ପୁଣି ରାତିରେ ସବୁ ଧ୍ୱଂସ ହେଇଯାଉଛି ବିଭିନ୍ନ ପ୍ରକାର ଦୁଃଖ ଏଠି ରହିଛି ଜନ୍ମ ମୃତ୍ୟୁ ଜରା ବ୍ୟାଧି 13 ଅଧ୍ୟାୟରେ ଭଗବାନ କହିଛନ୍ତି ଅର୍ଜୁନଙ୍କୁ ଏଇଭଳି ଭାବରେ ଅନେକ ଦୁଃଖ ରହିଛି ଜନ୍ମ ହେଉଛି ମୃତ୍ୟୁବରଣ କରୁଛି ଜନ୍ମରୁ ମୃତ୍ୟୁ ସମୟରେ ବିଭିନ୍ନ ପ୍ରକାର ରୋଗ ଆସୁଛି ବିଭିନ୍ନ ପ୍ରକାର ବ୍ୟାଧି ଆସୁଛି ବିଭିନ୍ନ ପ୍ରକାର ଜରାଗ୍ରସ୍ତ ହେଇଯାଉଛନ୍ତି ସେ ବୁଢ଼ା ହେଇଯାଉଛନ୍ତି ଆଖିକି ଦୁଶୁନି କାନକୁ ଶୁଭୁନି ଚାଲିପାରୁନାହିଁ ବିଭିନ୍ନ ପ୍ରକାର କଷ୍ଟ ହେଉଛି ଏଇଭଳି ଭାବରେ ବିଭିନ୍ନ ପ୍ରକାର ଦୁଃଖ ରହିଛି ତେଣୁ ଯେଉଁମାନେ ମୋତେ ପ୍ରାପ୍ତ ହେବେ ମୁଁ ଯାହା ପାଇଁ ସୁଲଭ ହେଇଯାଏ ପାର୍ଥ ସେ ଆଉ ଏଇ ଭୌତିକ ଜଗତକୁ ଆସିବାକୁ ପଡ଼ିବ ନାହିଁ ଦୁଃଖାଳୟ ମଶା ସତଙ୍କୁ ଆସିବାକୁ ପଡ଼ିବ ନାହିଁ ଜଣେ ଯଦି ଚାହିଁବ ମଧ୍ୟ ଦୁଃଖାଳୟରେ ରହିବା ପାଇଁ ତଥାପି ସେ ରହିପାରିବ ନାହିଁ କାହିଁକି ନା ବ୍ରହ୍ମାଙ୍କର ରାତିରେ ପୁଣି ସେ ଆଉ ତାଙ୍କର ଜୀବନ ପ୍ରାପ୍ତ ହେଇପାରିବେ ନାହିଁ ସେ ସେ ଗର୍ଭଦୋଷାଇ ବିଷ୍ଣୁଙ୍କର ଗର୍ଭରେ ରହିବେ ପୁଣି ଯେତେବେଳେ ବ୍ରହ୍ମାଙ୍କର ଦିନ ଆସିବ ପୁଣି ସେ ଆସିବେ ତେଣୁ ଏଇଭଳି ଭାବରେ ଭୌତିକ ଜଗତ ସାହସତମ୍ ତେଣୁ ମାମୁ ପ୍ରତ୍ୟେ ପୁନର୍ଜନ୍ମ ଦୁଃଖାଳୟ ସାହସତମ୍ ନା ପୂର୍ବନ୍ତି ମହାତ୍ମାନ ତେଣୁ ସେମାନେ ମହାତ୍ମାରେ ପରିଣତ ହେବେ ଏ ଅର୍ଜୁନ ତମେ ମଧ୍ୟ ଜଣେ ମହାତ୍ମା ତେଣୁ ଯେଉଁମାନେ ତମର ଆଶ୍ରୟ ନେବେ ସେମାନେ ମଧ୍ୟ ମହାତ୍ମାରେ ପରିଣତ ହେଇଯିବେ ମହାତ୍ମା ବିଷୟରେ ତମକୁ ମୁଁ କହିବି ନବମ ଅଧ୍ୟାୟରେ ମହାତ୍ମାନୁଷ୍ଠମାନ ପାର୍ଥ ଦୈବିଂ ପ୍ରକୃତି ମା ଶ୍ରୀଦା ମହାତ୍ମା ମାନେ ହେଉଛନ୍ତି ସପ୍ତମ ଅଧ୍ୟାୟରେ ଭଗବାନ ଏଟା କହିଛନ୍ତି ମହାତ୍ମା ସେମାନେ କିଏ ନା ଏ ତ୍ରିଗୁଣ ଭିତରେ ସେମାନେ ନଥାନ୍ତି ସେମାନେ ଭଗବାନଙ୍କର ଯେଉଁ ରହିଛି ସଚ୍ଚିଦାନନ୍ଦ ପ୍ରକୃତି ରହିଛି ସେଇ ଅନ୍ତରଙ୍ଗା ପ୍ରକୃତି ଅଧୀନରେ ସେମାନେ ଥାନ୍ତି ତେଣୁ ମୁଁ ଯାହା ପାଇଁ ସୁଲଭ ହେଇଯାଏ ସେମାନେ ମହାତ୍ମା ହେଇଯାଆନ୍ତି ନା ଆପଣ ମହାତ୍ମା ସିଦ୍ଧିଂ ପରମାଙ୍ଗତା ଇଏ ହେଉଛି ମନୋରଞ୍ଜନର ଶ୍ରେଷ୍ଠ ସିଦ୍ଧି ତେଣୁ ଏଭଳି ଭାବରେ ଭଗବାନ ଯେଉଁ ନିଶ୍ୱାସ ନେଉଛନ୍ତି ସେଇ ଭଗବାନ ନିଶ୍ୱାସରେ କାଳୟମ୍ ଦ୍ୱିପରାର୍ଦ୍ଧାଖ୍ୟ ସେଇ ଗୋଟିଏ ନିଶ୍ୱାସରେ ବ୍ରହ୍ମାଙ୍କର ଦ୍ୱିପରାର୍ଦ୍ଧ ଚାଲିଯାଉଛି କୋଟି କୋଟି ବର୍ଷ ବିତି ଯାଉଛି ଏବଂ ନିମେଷ ଉପଚର୍ଯ୍ୟତେ ଭଗବାନଙ୍କ ନିମେଷ ଭଗବାନଙ୍କ ନିଶ୍ୱାସ ପରିମାଣ ଏଇଭଳି ଭାବରେ କୁହାଯାଏ ଦ୍ୱିପରାର୍ଦ୍ଧ ବ୍ରହ୍ମାଙ୍କର ଖାଲି ଗୋଟିଏ ବ୍ରହ୍ମା ଆସୁଛନ୍ତି ତା ନୁହଁ ଜୀବନ୍ତି ଲୋକରେ ଯାହା ଜଗଦଣ୍ଡ ନାଥା ଅନେକ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ଆସୁଛି ଏବଂ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡରେ ଅନନ୍ତ କୋଟି ବ୍ରହ୍ମା ରହିଛନ୍ତି କିଏ ଚତୁର୍ମୁଖ ବ୍ରହ୍ମା ଇଏ ହେଉଛି ଆମର ସବୁଠାରୁ କ୍ଷୁଦ୍ରତମ ବିଶ୍ୱ ଏଇଭଳି ଭାବରେ ଆହୁରି ଅନେକ ବିଶ୍ୱ ରହିଛି କେଉଁଠି ଦଶମୁଖ ବ୍ରହ୍ମା ରହିଛନ୍ତି କେଉଁଠି ଶହେମୁଖ ବ୍ରହ୍ମା ରହିଛନ୍ତି କେଉଁଠି 1000 ମୁଖ ବ୍ରହ୍ମା ରହିଛନ୍ତି କେଉଁଠି 10000 ମୁଖ ବ୍ରହ୍ମା ରହିଛନ୍ତି ଚେତନଚରିତାମୃତରେ ବର୍ଣ୍ଣନା କରାଯାଇଛି ସେ କଥା ତେଣୁ ଏଇଭଳି ଭାବରେ ସମସ୍ତ ଭୌତିକ ଜଗତ ଯେଉଁ ରହିଛି ଏ ସମସ୍ତ ଜଗଦଣ୍ଡ ନାଥା ଯେଉଁ ବ୍ରହ୍ମାମାନେ ସମସ୍ତଙ୍କ ଯେତେବେଳେ 100 ବର୍ଷ ପୁରିଯିବ ସେମାନେ ସବୁ ପୁଣି ସବୁ ଆସି ପହଞ୍ଚିବେ ଭଗବନ୍ତ ଆମକୁ ପ୍ରାୟ ସମସ୍ତେ ଯାଆନ୍ତି ତେଣୁ ଇଏ ବ୍ରହ୍ମା ଏଇ ଭୌତିକ ଜଗତ ସବୁ ପୁଣି ସେଇ କାରଣ ଦର୍ଶାଇ ବିଷ୍ଣୁଙ୍କ ଗର୍ଭକୁ ଆସି ପହଞ୍ଚିବ ଏ ଭୌତିକ ଜଗତ ସବୁ ଧ୍ୱଂସ ହେଇଯିବ ଅନ୍ତିମରେ ତେଣୁ ତାଙ୍କର ନିମେଷ ପରିମାଣ ଏଇଭଳି ଭାବରେ ମୈତ୍ର କହୁଛନ୍ତି ବିଦୁରଙ୍କୁ ଏ ବିଦୁର ସେ ହେଉଛନ୍ତି ଅବ୍ୟାକୃତ ଯଦିଓ ଆମର ଯେମିତି ସମସ୍ତଙ୍କୁ ନିଶ୍ୱାସ ଯାଉଛି ତେଣୁ ସେ ଭଗବାନଙ୍କର ନିଶ୍ୱାସ ସରିଗଲା ପରେ ଅନ୍ତିମ ନିଶ୍ୱାସ ନେଇଗଲା ପରେ ସେ ମୃତ୍ୟୁବରଣ କରିବେ ତା ନୁହଁ ସେ ହେଉଛନ୍ତି ଅବ୍ୟାକୃତ ତାଙ୍କର କୌଣସି ବିକାର ନାହିଁ ସେ ହେଉଛନ୍ତି ଅସ୍ୟ ଅନନ୍ତସ୍ୟ ସେ ହେଉଛନ୍ତି ଅନନ୍ତ ସେ ସବୁବେଳେ ପାଇଁ ରହିବେ ଏବଂ ଅନାଦି ତାଙ୍କର କୌଣସି ଆଦି ନାହିଁ ସେଇ ଅନାଦି ଅନନ୍ତଙ୍କର ସେ ହେଉଛନ୍ତି ଜଗଦାତ୍ମନ ଜଗତର ଆତ୍ମା ସେ ସମସ୍ତଙ୍କର ହୃଦୟ ରହିଛନ୍ତି ଏବଂ ବିଶ୍ୱର ମଧ୍ୟ ହୃଦୟ ରହିଛନ୍ତି ଯେ ବିଭର୍ତ୍ତି ଯେଉଁ ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ଗାମା ବିଷ୍ଟ ଭୂତାଣି ଧାରୟାମି ଅହମୋଜସା ଉଷ୍ଣାମି ଚୌଷଧି ସର୍ବା ସମଭୂତ ରସାତ୍ମକ ବିଭର୍ତ୍ତି ଅବ୍ୟଶ୍ୱରମ ବୋଲି କୁହାଯାଇଛି ଏ ଭୌତିକ ଜଗତରେ ସେ ରହିଥିବାରୁ ଏ ଭୌତିକ ଜଗତ ତିଷ୍ଠିକି ରହିଛି ଏବଂ ଭୌତିକ ଜଗତ କାର୍ଯ୍ୟ କରିପାରୁଛି ଭଗବାନ ବିଭକ୍ତି ଭଗବାନ ପରିଚାଳନା କରୁଛନ୍ତି ସମସ୍ତଙ୍କ ହୃଦୟରେ ଆତ୍ମା ରୂପେ ରହି ପରମାତ୍ମା ରୂପେ ରହିକରି ସେ ସମସ୍ତଙ୍କୁ ସର୍ବସଚାହଂ ହୃଦି ସନ୍ନିବିଷ୍ଟ ମତ ସ୍ମୃତିର ଜ୍ଞାନମ ଅପହନମ ଚ ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି ପରମାତ୍ମା ରୂପରେ ଏବଂ ଭଗବାନଙ୍କଠୁ ସ୍ମୃତି ଆସୁଛି ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି ତେଣୁ ସେ ହେଉଛନ୍ତି ଜଗତର ଆତ୍ମା ସମସ୍ତଙ୍କର ସେ ଆତ୍ମା ସେ ନଥିଲେ ତାକୁ ପରମାତ୍ମା ବୋଲି କୁହାଯାଉଛି ଆତ୍ମା ଏବଂ ପରମାତ୍ମା ଭିତରେ ତଫାତ୍ ହେଉଛି ଏତିକି ଆତ୍ମା ହେଉଛି ପରମାତ୍ମାଙ୍କର ଅଂଶ ତେଣୁ ଆତ୍ମା କେବଳ ପରମାତ୍ମା ସହିତ ମିଶି ଏକ ହେଇପାରିବ ନାହିଁ ଯେଉଁମାନେ ଏଇ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି ଯେଉଁମାନେ ନିର୍ବିଶେଷବାଦୀ ସେମାନେ ଭାବନ୍ତି ଆମେ ଯଦି ମୁକ୍ତି ପାଇଯିବା ଭଗବାନଙ୍କ ସହିତ ମିଶି ଏକ ହେଇଯିବା ଭଗବାନଙ୍କ ସହିତ ଆମେ କେବେ ଏକ ହେଇପାରିବା ନାହିଁ ଭଗବାନ ହେଉଛନ୍ତି ପରମାତ୍ମା ଆମେ ହେଉଛେ ଆତ୍ମା ଆମେ ହେଉଛେ ସବୁବେଳେ ପାଇଁ ରହିଛେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଏକଥା ଅର୍ଜୁନକୁ ଜ୍ଞାନ ପ୍ରଦାନ କରିଛନ୍ତି ହେ ଅର୍ଜୁନ ତମେ ସବୁବେଳେ ପାଇଁ ରହିଛ ଅଜ ନିତ୍ୟ ଶାଶ୍ୱତ ଏମ୍ ପୁରାଣ ନାମ୍ୟାତି ଅନ୍ୟମାନ ଶରୀରେ ତମେ ଅଜ ତମର ମଧ୍ୟ ଜନ୍ମ ନାହିଁ ମୋର ଯେଭଳି ଜନ୍ମ ନାହିଁ ତମର ମଧ୍ୟ ସେଗୁଡ଼ିକ ଜନ୍ମ ନାହିଁ ଏବଂ ତମେ ହେଉଛ ନିତ୍ୟ ନିତ୍ୟ ହେଉଛି କ'ଣ ନା ତମର ଆଉ ମାନେ କ'ଣ ବୃଦ୍ଧି ନାହିଁ ଏବଂ ଶାଶ୍ୱତ କହିଲେ ତମର କ୍ଷୟ ନାହିଁ ଏଇ ଦୁଇଟି ଜିନିଷ ନିତ୍ୟ ଏବଂ ଶାଶ୍ୱତ ଯଦିଓ ଏକା ଶବ୍ଦ କିନ୍ତୁ ତା ଭିତରେ ତଫାତ୍ ଶ୍ରୀ ଦୋସ୍ୱାମୀ କହିଛନ୍ତି ନିତ୍ୟ ଅର୍ଥ ହେଉଛି ତାଙ୍କର ବୃଦ୍ଧି ନାହିଁ ଆମର ଯେଉଁ ଆକାର ରହିଛି କେଶାଗ୍ର ଶତଭାଗସ୍ୟ ଶତଧା କଳ୍ପିତସ୍ୟ ଚ କେଶର ଅଗ୍ରଭାଗରୁ ଦଶହଜାର ଭାଗ ହେଉଛି ଆମର ଆକାର ଏଇ କେତେ ବର୍ଷ ପରେ ଅନେକ ବର୍ଷ ପରେ ଆମେ ବୃଦ୍ଧି ପାଇଯିବା ତା ନୁହଁ ଆମେ ସେଇ କେଶାଗ୍ର ଶତଭାଗସ୍ୟ ଶତଧା କଳ୍ପିତସ୍ୟ ଚ ଆମର ବୃଦ୍ଧି ନାହିଁ କି ଅପକ୍ଷୟ ନାହିଁ କ୍ଷୟ ନାହିଁ ସେ କଥା କହୁଛନ୍ତି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ ହେ ଅର୍ଜୁନ ତମେ ମଧ୍ୟ ଅଜୋ ତମେ ମଧ୍ୟ ନିତ୍ୟ ତମେ ମଧ୍ୟ ଶାଶ୍ୱତ ଏବଂ ତମେ ମଧ୍ୟ ପୁରାଣ ମୁଁ ଯେଭଳି ଭାବେ ପୁରାଣ ତମେ ମଧ୍ୟ ସେଇଭଳି ଭାବେ ପୁରାଣ ଏବଂ ତମର ନା ଅନ୍ୟତ ଅନ୍ୟମାନ ଶରୀରେ ଏଇ ଯେଉଁ ତମେ ଚିନ୍ତା କରୁଛ ଏମାନଙ୍କୁ ହତ୍ୟା କରିବ ତମର ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ କେମିତି ହତ୍ୟା କରିବ ତମର ପିତାମହ ଭୀଷ୍ମଦେବଙ୍କୁ କେମିତି ହତ୍ୟା କରିବ ଏଭଳି ଚିନ୍ତା କରୁଛ କିନ୍ତୁ ତାଙ୍କର ଶରୀରରେ ଶରୀରର ପତନରେ ବା ଶରୀରର ବିନାଶରେ ତାଙ୍କର ବିନାଶ ହେବ ନାହିଁ ଏଇଭଳି ଭାବରେ ଜ୍ଞାନ ପ୍ରଦାନ କରିଛନ୍ତି ଭଗବାନ ଅର୍ଜୁନଙ୍କୁ ଭଗବତ ଗୀତାରେ ତେଣୁ ଭଗବାନ ହେଉଛନ୍ତି ଜଗଦାତ୍ମା ସମସ୍ତଙ୍କର ଆତ୍ମା ସେ ରହିଛନ୍ତି ସେ ଯେତେବେଳେ ଚାଲିଯିବେ ଏ ଜଗତରେ ମଧ୍ୟ ନଷ୍ଟ ହେଇଯିବ ଏ ଶରୀର ଯେତେବେଳେ ଭଗବାନ ଚାଲିଯାଉଛନ୍ତି ପରମାତ୍ମା ଆମେ ଯେତେବେଳେ ଆତ୍ମା ଚାଲିଯାଉଛି ପରମାତ୍ମା ଆତ୍ମା ସହିତ ଯାଉଛନ୍ତି ତେଣୁ ଏ ଶରୀରଟି ଏତେ ଯେଉଁ ମାନେ ଶୋଭା ପାଉଥିଲା ଶରୀର କେତେ ପ୍ରକାର ସାଧାରଣତଃ ଲୋକମାନେ ଶରୀର ପାଇଁ ଜୀବନଟା ତାଙ୍କ ଚାଲିଯାଉଛି ଏ ଶରୀରକୁ କେମିତି ତାକୁ ପୁଷ୍ଟି କରିବେ କେମିତି ଶରୀରର ଆନନ୍ଦ ବିଧାନ କରିବେ ଏଇଥିପାଇଁ ସବୁ ତାଙ୍କର ଜୀବନ ଚାଲିଯାଉଛି କିନ୍ତୁ ଯେତେବେଳେ ଆତ୍ମା ପରମାତ୍ମା ଚାଲିଯାଉଛନ୍ତି ଯେତେବେଳେ ଶରୀରଟି ନଷ୍ଟ ହେଇଯାଉଛି ତାର କିଛି ମୂଲ୍ୟ ରହୁନି ଶରୀରଟିକୁ ଯେତେ ଏଇ ଚାରୋଟି କୁଟ ବିଟ୍ କୃମି ଆଉ ଭୀଷ୍ମ ଏଇ ତିନୋଟି ଅନ୍ତିମ ସ୍ଥିତିରେ ପରିଣତ ହେଉଛି ମାନେ ଶରୀରଟିକୁ ଯେଉଁମାନେ ଅଛନ୍ତି ସେମାନେ କ'ଣ କରନ୍ତି ନା ଶରୀରକୁ ମୃତ୍ୟୁବରଣ କଲେ ସେ ନେଇ ପକେଇ ଦିଅନ୍ତି ଯେଉଁମାନେ ପକ୍ଷୀ ମାନେ ଯେଉଁ ଶାଗୁଣା ଇତ୍ୟାଦି ଖାଇ ବା ବିଭିନ୍ନ ଶୃଗା ଇତ୍ୟାଦି ଖାଇ ତାର ବିଷ୍ଠାରେ ପରିଣତ ହେଇଯାଏ ସେ ଶରୀରଟି ଏବଂ କେଉଁମାନେ ଖ୍ରୀଷ୍ଟିଆନ ମାନେ ସେମାନେ କ'ଣ କରନ୍ତି ନା ଇଏ କରିଦିଅନ୍ତି କଫନ ଦେଇଦିଅନ୍ତି ମୁସଲମାନ ମଧ୍ୟ କଫନ ଦେଇଦିଅନ୍ତି ତାଦ୍ୱାରା କ'ଣ ହୁଏ ସେଇଟା କୃମିରେ ପରିଣତ ହେଇଯାଏ ସେ ଶରୀର ନଥାଏ ଏବଂ ଭସ୍ମ ଯେଉଁମାନେ ହିନ୍ଦୁ ବା ସନାତନ ଧର୍ମରେ ଯେଉଁ ଶରୀରକୁ ଦାହ କରିଦିଅନ୍ତି ଦାହ କରିଦେବା ଦ୍ୱାରା ସେଇଟା ଭସ୍ମରେ ପରିଣତ ହେଇଯାଏ ତେଣୁ ଏ ଶରୀରର ଅନ୍ତିମ ପରିଣତି ହେଉଛି ଏହିଭଳି ଭାବରେ କିନ୍ତୁ ଲୋକମାନେ ବୁଝିପାରନ୍ତି ନାହିଁ ନିଜକୁ ଶରୀର ବୋଲି ଭାବି ଜୀବନସାରା ତାଙ୍କ ନଷ୍ଟ ହେଇଯାଏ ହରିହରି ବିପଦରେ ଜନ୍ମ ଭୁଆଇନୁ ଜନ୍ମ ପାଇ ମନୁଷ୍ୟ ଜନ୍ମ ପାଇବା ରାଧାକୃଷ୍ଣ ନା ବଜିଆ ଜାଣିଆ ଶୁଣିଆ ବିଷ ଖାଇନୁ ମନୁଷ୍ୟ ଜନ୍ମ ପାଇ ଯେ ଭଗବାନ ଭଜନ କଲା ନାହିଁ ବ୍ରହ୍ମାଙ୍କର ଯେତେବେଳେ ରାତି ହେଇଯାଉଛି ସେତେବେଳେ ଏମିତି ତ ଗୋଟେ ଦିନରେ ଅନେକ ଥର ଜୀବନ ତାର ମୃତ୍ୟୁ ବରଣ କରୁଛି ପୁଣି ଯେତେବେଳେ ବ୍ରହ୍ମାଙ୍କର ରାତ୍ରି ହେଇଯାଉଛି ସେ ଗର୍ଭଦେବ ସାହି ବିଷ୍ଣୁଙ୍କର ଗର୍ଭରେ ରହୁଛି ପୁଣି ପୁଣି ଯେତେବେଳେ ବ୍ରହ୍ମାଙ୍କର ଜୀବନ 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 ଦିବସ ସୃଷ୍ଟି ହେଉଛି ଦିବସ ହେଉଛି ଦିନ ହେଉଛି ସେତେବେଳେ ପୁଣି ସେ ଆସି କାର୍ଯ୍ୟ କରୁଛି ଏଇଭଳି ଭାବରେ ଏଇ ଭୌତିକ ଜଗତରେ କାଳ ଦ୍ୱାରା ସମସ୍ତେ ନିୟନ୍ତ୍ରିତ ହେଉଛନ୍ତି କିନ୍ତୁ ଭଗବାନ ହେଉଛନ୍ତି ଏ କାଳର ନିୟନ୍ତ୍ରଣକାରୀ ଭଗବତ ଗୀତା ଦଶମ ଅଧ୍ୟାୟରେ ଅର୍ଜୁନ ଯେତେବେଳେ ଭଗବାନଙ୍କର ବିଶ୍ୱରୂପ ଦେଖି ଭୟ କରିଯାଇଛନ୍ତି ଏକାଦଶ ଅଧ୍ୟାୟରେ ସେ ଭଗବାନ ପଚାରୁଛନ୍ତି ପ୍ରଭୁ ଆପଣ କିଏ ତେଣୁ ଭଗବାନ ସେଠି କହୁଛନ୍ତି ମୁଁ ହେଉଛି କାଳ ଏମ୍ ମୁଁ ହେଉଛି କାଳ କାଳ ହମ୍ ଲୋକ ଲୋକ ସମସ୍ତ ସମସ୍ତ ରୀତି ବିତ୍ତାଙ୍ଗ ନ ଭବିଷ୍ୟନ୍ତି ସର୍ବେ ଯିଏ ଅବସ୍ଥିତା ପତ୍ନୀ କେଶ ଯୋଦ୍ଧା କାଳ ମୁଁ ହେଉଛି କାଳ ଏଇଠି ମୁଁ ଯେଉଁ ରହିଛି ଏ ସମସ୍ତଙ୍କୁ ବିନାଶ କରିବା ପାଇଁ ରହିଛି ଏଠି कारण लोककै प्रवृद्ध लोकान प्रवर्तन तमे तम छड़ा समस्त को विनाश करबी जे भगवान शरण जीवे से काल रो अधीन रहब नाही कि जो माने भगवान बिना शरण न जीवे से माने भगवान पर जो अन्य रूप रही जे काल रूप रे भगवान समस्त को हरण करने वे तो मृत्यु रूप रे समस्त को सब से हरण करने वे तेणु आम समय को भागवत विश्राम द्वारा जय श्रीमद भागवतम की जय श्री गोपाल महाराज की जय श्री गुरुदेव की आनंद कोटि वैष्णवंद की जय गौर प्रेमानंदी जय श्री गोपाल। Yeah.